ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ କ୍ୟାବିନେଟ୍ର ବୈଠକ ହୋଇଯାଇଛି। ବୈଠକଟି ସାତଟା ବିଭାଗର ଦଶଟା ପ୍ରସ୍ତାବକେ ଅନୁମୋଦନ ମିଳିଛି। ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ 1982 ଉଚ୍ଛେଦ କରାଯାଇକରି ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026 ଲାଗୁ କରିବା ଲାଗି କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକେ କହିଛନ୍ତି
358
ଇତର ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଅନୁସୂଚୀ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ ଲେଖା ପ୍ରସ୍ତାବକେ ଅନୁମୋଦନ ମିଳିଥିବା ବେଳେ ଆଇନ ବିଭାଗର ତିନିଟା ଓ ଶକ୍ତି ବିଭାଗର ଦୁଇଟା ପ୍ରସ୍ତାବକେ କ୍ୟାବିନେଟ୍ ବୈଠକଟି ଅନୁମୋଦନ କରାଯାଇଛି। ରାଜ୍ୟ ସରକାର ସହରାଞ୍ଚଳର ସବୁ ବସ୍ଷ୍ଟାଣ୍ଡମାନଙ୍କୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାଟି ସାମିଲ କରବାରକେ ନିଷ୍ପତ୍ତି ନେଇଛନ୍। ଏଥିଲାଗି ଗୃହ ଓ ନଗର ଉନ୍ନୟନ ବିଭାଗଟି ଥିବା ବସ୍ଷ୍ଟାଣ୍ଡମାନଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକେ ହସ୍ତାନ୍ତର କରାଯାଇଛି। ସବୁ ବସ୍ଷ୍ଟାଣ୍ଡକେ ଆଧୁନିକ ଢାଞ୍ଚାତି ଗଢ଼ବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଆଜ ମହାପ୍ରଭୁମାନଙ୍କର ଭିତର ରତ୍ନଭଣ୍ଡାର ଗଣ୍ଠି କାମ କରାଯିବା। ମଧ୍ୟାହ୍ନ ଧୂପ ନୀତି ସର୍ବାର ଉତ୍ରୁ ଇ କାମ ମୂଲ ହୋଇକରି ସନ୍ଧ୍ୟା ଧୂପ ତକ୍ ଚାଲ୍ବା। ଏ ସମୟଥି ମହାପ୍ରଭୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ଖାଲି ବାହାର କାଠ ପାଖକୁ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି। ଏ ମାସ 9 ଦିନ ରତ୍ନଭଣ୍ଡାର ଗଣ୍ଠି କାମ କରାଯିବା ଲାଗି ଧାରିଛି ହୋଇଥିବା ବେଳେ ଗଲା 11, 12 ଆଉ 19 ତାରିଖ 3 ଦିନ ଗଣ୍ଠି କାମ ଶେଷ ହୋଇସାରିଛି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟିଠାରେ ଏ ବଛର ବିଜ୍ଞାନ କଂଗ୍ରେସର 27 ନମ୍ବର ଅଧିବେଶନ ହେବା। ଓଡ଼ିଶା ପରିବେଶ ସମିତି ଆଉ ଓୟୁଇଟିର ମିଳିତ ସହଯୋଗୀ ସମ୍ମିଳନୀ ଆଇବା 13 ଆଉ 14 ତାରିଖ ଦିନ ହେବା। ନିରନ୍ତର କୃଷି ଲାଗି ବିଜ୍ଞାନ ଶୀର୍ଷକ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ କରାଯିବା। ସମ୍ମିଳନୀଟି ଜଳବାୟୁ ପରିବର୍ତ୍ତନ ସମୟଥି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବାବଦେ ଆଲୋଚନା କରାଯିବା। ଏଥିଲାଗି ଓୟୁଇଟିର ନିର୍ଦ୍ଦେଶକ ସୁଶାନ୍ତ କୁମାର ସ୍ୱାଇଁଙ୍କର ଅଧ୍ୟକ୍ଷତାତି କୃଷି ମହାବିଦ୍ୟାଳୟର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ରେଢ଼ାଖୋଲଠାରେ ଏ ବଛର କେନ୍ଦ୍ରୀୟ ବିଦ୍ୟାଳୟ ଖୋଲ୍ବା। ସମ୍ବଲପୁର ସାଂସଦ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶଟି ଗଲାକାଲି ଗୋଟିଏ ଖାସ୍ ଦଳ ରେଢ଼ାଖୋଲ ଆସିକରି କ୍ଷେତ୍ର ପରିଦର୍ଶନ କରିଛନ୍। ଏ ବଛର ନାଁ ଲେଖା ଲାଗି ଆଇବା 25 ତାରିଖନୁ ଅଫ୍ଲାଇନ୍ ଜରିଏ ଫର୍ମ ମିଳିବା। 1ରୁ 5 ଶ୍ରେଣୀ ତକ 150 ଜଣ ଛାତ୍ରଛାତ୍ରୀଙ୍କ ନାଁ ଲେଖାଯିବା ବୋଲି ଆସିଥିବା କେନ୍ଦ୍ରୀୟ ବିଦ୍ୟାଳୟର ଦଳ ଘୋଷଣା କରିଛନ୍। ଏ ବଛର ଅସ୍ଥାୟୀ ଖୋଟା ବିମବୋଇ ମହାବିଦ୍ୟାଳୟନ କେନ୍ଦ୍ରୀୟ ବିଦ୍ୟାଳୟର ପାଠପଢ଼ା କାମ ମୂଲ ହେବା ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଭିତ୍ରିଆ ଇଲାକା ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗରି ଗାଁର କୁନ୍ତି ସାହୁ ଯୁକ୍ତ 2 ବିଜ୍ଞାନ ପରୀକ୍ଷାର୍ଥୀ 99.5% ନମ୍ବର ରଖିକରି ସାରା ଓଡ଼ିଶାନ 2 ନମ୍ବରଠାରେ ରହିଛନ୍। ଛାତ୍ରୀ ଜଣକ 600 ନୁ ମୋଟ 597 ମାର୍କ ରଖିଛନ୍। ତାଙ୍କର ଏହି ସଫଳତା ଲାଗି ପରିବାରବର୍ଗ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ସହଯୋଗୀ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁନୁ ଦୂର ପହିଲା ଅଭିଯାନର 2 ନମ୍ବର ଦିନେ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର 3ଟା ଅନୁସୂଚିତ ଜନଜାତି ଗାଁଥି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗାଁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ବାବଦେ ଲୋକମାନଙ୍କୁ ଜଣାଇଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଆଇଇସି ଅଭିଯାନ ଗଲାକାଲି ମୂଲ ହୋଇଛି। ଜିଲ୍ଲାର ବାରକୋଟ ତିଲେଇବଣି ଆଉ ରିଆମାଲ ବ୍ଲକର ଦୁର୍ଗମ ଆଉ ଆଦିବାସୀ ଅଧ୍ୟୁଷିତ ଗାଁମାନଙ୍କେ ସଚେତନତା କାର୍ଯ୍ୟକ୍ରମମାନ ଚାଲିଛି। ସରକାରୀ ଯୋଜନା ସ୍ୱାସ୍ଥ୍ୟ ପୋଷଣ ଶିକ୍ଷା ସାମାଜିକ ସୁରକ୍ଷା ଆଉ ଜୀବିକା ବିକାଶ ଜରି ସଚେତନତା କରାଯାଉଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଗରମ ଆଉ ଗୁଲଗୁଲି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁଟେ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ମିଳିଛି। ଆଇବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା 2ରୁ 3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ବଢ଼ତି ଖରାକେ ନଜରଥି ରଖିକରି ଲୋକ ସରକାରଙ୍କ ତରଫ ସଚେତନ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫ ସବୁ ଜିଲ୍ଲା ପ୍ରଶାସନ ଓ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଗଲାକାଲି ରାଜ୍ୟର 22ଟା ଜାଗାର ଦିନର ତାପମାତ୍ରା 40 ଡିଗ୍ରୀ ପାର କରିଥିବାର ବେଳେ 8ଟା ଜାଗାର ଦିନର ସବୁନୁ ଯହ ତାପମାତ୍ରା 43 ଡିଗ୍ରୀ ଉପରେ ରହିଥିଲା। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।